ମୁଁ ଗୋଟେ ବହି, ମୋତେ କେହି ପଢ଼ୁନାହାନ୍ତି, ଦୋକାନରୁ ମୋତେ କେହି କିଣୁନାହାନ୍ତି। ମୁଁ ଗୋଟେ ବହି, ମୋତେ କେହି ପଢ଼ୁନାହାନ୍ତି।
ମୁଁ ଏକ ବହି, ମୋତେ କେହି ପଢ଼ି ନାହିଁ। ବହି ଥାକରେ ନୀତି, ମୁଁ ରହେ ଧୂଳି ଖାଇ। ମୋ ଭିତରେ ଅଛି କେତେ କାହାଣୀ, ଏକ ରୁ ଦଶ ଯାଏ ଚାପ୍ଟର ପୁଣି। ଭାବରସ ଛନ୍ଦ ଭରା ମୋ ଲେଖାର ଟାଣି, ଚରିତ୍ର ଚେତନା ନେଇ ଗଢ଼ିଛି କାହାଣୀ। ମୋ ଭିତରେ କିନ୍ତୁ ଚାଞ୍ଚଲ୍ୟ ବିବାଦ ନାହିଁ। ମୁଁ ଏକ ବହି, ମୋତେ କେହି ପଢ଼ି ନାହିଁ।
ସେଦିନ ସୁନ୍ଦର ଝିଅଟେ ବହି ଥାକରୁ ମୋତେ ଟେକି ନେଲା, ମହମ ହାତରେ ତାର ଧୂଳି ଛାଡ଼ିଦେଲା, ଚଷମା ଦିଆ ଆଖି ତାର ତାକୁ ବୁଦ୍ଧିଜୀବୀ ବୁଝେଇଲା। ସେ କିନ୍ତୁ ମୋତେ ରଖିଦେଇ ରୋଷେଇ ବହିଟେ କିଣିଲା।
ବହି ବୋଲି କଣ ମୋର ନାହିଁ ଭାବ ପ୍ରବଣତା, ନ କହିଲି ବୋଲି କଣ ନାହିଁ ମୋର ବ୍ୟଥା। ଲେଖକ ଉପରେ ମୋତେ ରାଗ ଲାଗେ ଭାରି, ବିବାଦ ଚାଞ୍ଚଲ୍ୟ କାଇଁ ଦେଲା ନାହିଁ ଭରି। ଲେଖା ପରେ ଲେଖକ ଆଉ ଚିନ୍ତା ତ ନାହିଁ। ମୁଁ ଏକ ବହି, ମୋତେ କେହି ପଢ଼ି ନାହିଁ।
ସେଦିନ ହଠାତ୍ ବହି ଦୋକାନ ଆଗରେ ଅଟକିଗଲି। ଦିତାଲା ବହି ଦୋକାନରେ ଅଜସ୍ର ଅସଂଖ୍ୟ ବହି ମୋତେ ଚାହିଁଥିଲେ, କିଣ କିଣ କହି ମୋ ସାର୍ଟ ଭରୁଥିଲେ।
ପ୍ରଥମ ଥାକରେ ଥିଲା ଏମିତିଆ ବହି, ପଢ଼ିବି ପଢ଼ିବି ଭାବି ଯାଇଛି ସେ ରହି। ଦ୍ୱିତୀୟ ଥାକରେ ଥାଏ ଏମିତିଆ ବହି, ଲେଖା ଆଗରୁ ଯାହା ହେଇଥାଏ ପଢ଼ି। ସମସ୍ତେ ପଢ଼ିଥିବା ଥିଲା କିଛି ବହି, ଚଳିବ ନ ପଢ଼ିଲେ ସେମିତିଆ ବହି। ସତରେ କଣ ମୁଁ ବହିଟେ କିଣିକି ନେବି, କିଣିବି ମୁଁ ଭାବୁଥାଏ ବସି କୁ ବହି।
ବହି ଥାକରେ ସେଇ ବହିଟା ଉପରେ ନଜର ପଡ଼ିଲା ଯାହାକୁ କେହି ପଢ଼ିନାହାନ୍ତି। ମୋଟା ହେଇ ବହିଟା ମଲାଟ ଭିତରୁ ଚାହିଁ କହୁଥିଲା, ମୋତେ କିଣିନିଅ, ମୋତେ କିଣିନିଅ।
ଅନୁନୟ କରି ସେଇ ବହିଟା କହିଲା, ଠାକୁରୁ ଆଡ଼େଇ ହେଇ ମୋତେ ସେ ଚାହିଁଲା। ମୋ ଭିତରେ ଅନ୍ତର୍ଦ୍ୱନ୍ଦ ସମାଜର ଛାଇ, କିଣିନିଅ ମୋତେ ଥରେ ମୁଁ ଭଲ ବହି। କହିଲି ମୁଁ ତାକୁ ଆରେ ଶୁଣ ମୋ ବହି, ଆଜିକାଲି ଭଲ ବହି କେହି ପଢ଼ୁନାହିଁ। ମୁଁ ଏକ ବହି, ମୋତେ କେହି ପଢ଼ି ନାହିଁ। ବହି ଥାକରେ ନୀତି, ମୁଁ ରହେ ଧୂଳି ଖାଇ।